ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ରାଜ୍ୟର 147 ବିଧାନସଭା ଆର 21 ଲୋକସଭା ଆସନ ଲାଗି ଆର୍ କିଛି ସମୟ ଉତରୁ ଭୋଟ ଗଣତି ହେବା। ସକାଳର 8 ବଜେ ପହିଲା ପୋଷ୍ଟାଲ ବେଲଟ ଗଣନା ହେବାର ଉତରୁ 8:30 ବଜେ ଇଭିଏମ୍ ଭୋଟ ଗଣନା ମୂଲ କରାଯିବା। ଏଥିଲାଗି 70 ଭୋଟ ଗଣନା କେନ୍ଦ୍ର କରାଯାଇଛି। ଏଥୁ 69 କେନ୍ଦ୍ର ନ ଇଭିଏମ୍ ଆର୍ ଗୋଟିଏ କେନ୍ଦ୍ର ନ ପୋଷ୍ଟାଲ ବେଲଟ ଭୋଟ ଗଣତି କରାଯିବା। ଲୋକସଭା ଆର୍ ବିଧାନସଭା ଆସର ଭୋଟଗଣତି ଲାଗି ଅଲଗା ଅଲଗା ଟେବୁଲ ବ୍ୟବସ୍ଥା କରାଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ରାଜ୍ୟ 124 ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍। 8 ବିଧାନସଭା କ୍ଷେତ୍ରର 30 ଅଧିକା ରାଉଣ୍ଡ ଭୋଟଗଣତି ହେବାର୍କେ ଥିବାର ବେଳେ ବାକି ସବୁ ବିଧାନସଭା କ୍ଷେତ୍ରମାନଙ୍କେ 30 ରାଉଣ୍ଡ ନୁ କମ୍ ଭୋଟଗଣତି ହେବା। ଭୋଟଗଣତି ଲାଗି ପୁଲିସ ତରଫରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଶାନ୍ତି ଶୃଙ୍ଖଳା ବଜାୟ ରଖବାର ଲାଗି ମୋଟ 188 କମ୍ପାନୀ ଫୋର୍ସ ମୁତୟନ ହୋଇଛନ୍। ଏତାର ସହିତ ଭୋଟଗଣତି କେନ୍ଦ୍ରମାନଙ୍କେ 3-ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଭିତରେ କେନ୍ଦ୍ରୀୟ ସଶସ୍ତ ସୁରକ୍ଷା ବଳ, କେନ୍ଦ୍ର ବାହାରେ ରାଜ୍ୟ ସଶସ୍ତ ପୁଲିସ ବଳ ଆର୍ ବ୍ୟାରିକେଡ୍ ବାହାରେ ରାଜ୍ୟ ପୁଲିସ ବାହିନୀ ମୁତୟନ ରହିଛନ୍। ଭୋଟଗଣତି କେନ୍ଦ୍ରମାନଙ୍କେ ମୋବାଇଲ ନେବାରକେ ମନା କରାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଭୋଟଗଣତି ଲାଗି ଜିଲ୍ଲା ପ୍ରଶାସନମାନଙ୍କ ତରଫରୁ ସବୁ ପ୍ରକାରର ପ୍ରସ୍ତୁତି ସରିଛି। ସମ୍ବଲପୁର ବିଧାନସଭା ଓ ଲୋକସଭା ଲାଗି ସମ୍ବଲପୁର ମହିଳା ମହାବିଦ୍ୟାଳୟ ଆଉ କୁଚିଣ୍ଡା ବିଧାନସଭା ମଣ୍ଡଳୀ ଲାଗି କୁଚିଣ୍ଡା କଲେଜର 10 ଲେଖାଏଁ ଟେବୁଲ, ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସମ୍ବଲପୁରର ଏନ୍ଏସ୍ସିବି କଲେଜର ଆଉ ରେଳାଖୋଲ ନିର୍ବାଚନ ମଣ୍ଡଳୀ ଲାଗି ଭୀମଭୋଇ କଲେଜର 12 ଲେଖାଏଁ ଟେବୁଲ୍ ଥି ଭୋଟଗଣତି କରାଯିବା। ଭୋଟଗଣତି ଲାଗି ଜିଲ୍ଲାର 491 ଜଣ କର୍ମଚାରୀ ରହିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି 14 ଟେବୁଲ, ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟଗଣତି ଲାଗି 12 ଟେବୁଲ ବ୍ୟବସ୍ଥା କରାଯାଇଛି। ଲୋକସଭା ଲାଗି 2 ନିର୍ବାଚନ ମଣ୍ଡଳୀ ଲାଗି ସମାନ ସଂଖ୍ୟା ଟେବୁଲ ଥି ଗଣତି କରାଯିବା। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟଗଣତି ସୋନପୁର ମହାବିଦ୍ୟାଳୟ ଆର୍ ବୀର ମହାରାଜପୁର ମହାବିଦ୍ୟାଳୟଠାରେ, ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆର୍ ବଲାଙ୍ଗୀର ଲୋକସଭା ଆସନର ଭୋଟଗଣତି ହେବା। ସେନ୍ତା ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜର ଭୋଟଗଣତି କରାଯିବା। ବରଗଡ଼ ଲୋକସଭା ସଂସଦୀୟ ଲୋକସଭା କ୍ଷେତ୍ର ଆର୍ ବରଗଡ଼ ଫଟଲି ଆର୍ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ବରଗଡ଼ ପଞ୍ଚାୟତ କଲେଜ, ପଦମପୁର ଆର୍ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପଦମପୁର ଆର୍ଏମ୍ସି ନ ଭୋଟଗଣତି ହେବା। ସଂସଦୀୟ କ୍ଷେତ୍ର ଆର୍ 5 ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟଗଣତି ଲାଗି 70 ଲେଖାଏଁ ଇଭିଏମ୍ ଟେବୁଲ୍ର ବ୍ୟବସ୍ଥା କରାଯାଇଛି। 718 ଜଣ କର୍ମଚାରୀଙ୍କୁ ଭୋଟଗଣତି କାମଥି ନିୟୋଜିତ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭବାନୀପାଟଣା, ନର୍ଲା ଆଉ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଆଉ ଧର୍ମଗଡ଼ ପଞ୍ଚାୟତ କଲେଜଠାରେ ଧର୍ମଗଡ଼ ଆର୍ ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଆଉ ଲୋକସଭା ଆସନର ଭୋଟଗଣତି ହେବା। ସେନ୍ତା ଝାରସୁଗୁଡ଼ା ଜିଲ୍ଲା ଝାରସୁଗୁଡ଼ାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଆର୍ ଏ 2 ନିର୍ବାଚନ ମଣ୍ଡଳୀ ଭିତରେ ଆସୁଥିବାର ବରଗଡ଼ ସଂସଦୀୟ କ୍ଷେତ୍ର ଲାଗି ଇଞ୍ଜିନିୟରିଂ ସ୍କୁଲର ଭୋଟଗଣତି ହେବା। 6 ହଲ୍ର 56 ଟେବୁଲ୍ଥି 19 ରାଉଣ୍ଡ ଗଣତି କରାଯିବା। ଇତାର ଛଡ଼ା ଦେବଗଡ଼ ସରକାରୀ ପଲିଟେକ୍ନିକ୍ର ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଆଉ ସମ୍ବଲପୁର ଲୋକସଭା ଆସନର ଭୋଟଗଣତି ହେବା। ସାଧାରଣ ନିର୍ବାଚନ 2024 ଭୋଟ୍ର ଫଳାଫଲ ଘୋଷଣା ନେଇକରି ଆଜି ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର ତରଫ 4 ସ୍ୱତନ୍ତ୍ର ବୁଲେଟିନ୍ ପ୍ରସାରଣ କରାଯିବା। ଏହି ସ୍ୱତନ୍ତ୍ର ସମ୍ବାଦ ସକାଳର 10:05 10:10 ଦିନର 12:05 12:10 ତକ, ଉପରବେଲା 4:05 4:10 ତକ ଆର୍ 5:15 5:20 ତକ ପ୍ରସାରଣ କରାଯିବା। ଇତା ଛଡ଼ା ସବୁଦିନ ବାଗିର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସଞ୍ଜବେଲର 7:02 7:12 ତକ ଶୁଣିପାରିବେ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୋଟିଏ ଛୋଟ ଧରଣର ଅଦଲବଦଲ କରାଯାଇଛି। ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଭାବେ ଡାକ୍ତର ସଂଯୁକ୍ତା ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ସେନ୍ତା ଡାକ୍ତର ସତ୍ୟବ୍ରତ ଛୋଟରେ ରାଜ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଆଉ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁଙ୍କୁ ଆଗରବାଗିର ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏ ବାବଦେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶନାମା ବାହାରିଛି। ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ଗୋଲାକେଲ ଆନ୍ଧ୍ରପ୍ରଦେଶ ଉପକୂଳ ପହଞ୍ଚିଛି। ଏବା 5 ଦିନ ଭିତରେ ଇଟା ଓଡ଼ିଶାର ପହଞ୍ଚବାରକେ ପାକ୍ ଅନୁକୂଳ ରହିଛି। ଏଥର ମୌସୁମୀ ବାୟୁ 8 ଭିତରେ ଓଡ଼ିଶାକେ ପହଞ୍ଚପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ହେଲେ ଏବା 6 ଭିତରେ ରାଜ୍ୟ ବର୍ଷା ହେବା। ହେଲେ ଆଗେ ପଶ୍ଚିମ ଓଡ଼ିଶାନ ତାତି ଆଗନୁ ଟିକେ କମ୍ବା ଆଉ ଗ୍ରୀଷ୍ମ ପ୍ରବାହ ତିଥି ନାହିଁ ରହେ। ହେଲେ ଭିଲ୍ ବଡ଼ଭାଗି ଜାଗାନ ତାତି 40-42 ଡିଗ୍ରୀ ରହିବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍। ଏଛନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍। ଜୁହାର।